ଶୁଭ ସନ୍ଧ୍ୟା, ଯେଉଁଠି ପ୍ରତିଟି ସୂର୍ଯ୍ୟୋଦୟ ମୁଖରିତ ଓଙ୍କାର ଧ୍ୱନିରେ ପ୍ରତିଟି ସୂର୍ଯ୍ୟାସ୍ତ ଗାଇଯାଏ ଶାନ୍ତିର ମହାମନ୍ତ୍ର, ଯେଉଁ ମାଟିରେ ଫୁଲଟିଏ ଫୁଟିଲେ ନିବେଦିତ ହୁଏ ଦେବତାର ଚରଣ ତଳେ, ଫଳଟିଏ କଷି ଧରିଲେ ଅର୍ପିତ ହୁଏ ପରମ ପ୍ରେମମୟୀଙ୍କଠାରେ, ଭକ୍ତି ବିଶ୍ୱାସ ତ୍ୟାଗ ନିଷ୍ଠାର ପ୍ରତୀକ ଏହି ଭୂମିରେ ଦସ୍ୟୁରତ୍ନାକର ହୁଏ ମହାମୁନି ବାଲ୍ମୀକି, ଫୁଲ ପରି କୋମଳ ନାରିକେଳ ରସ ପରି ମଧୁର ଏହି ଭଜନ ସନ୍ଧ୍ୟାରେ ଫେଟି ଦେଉଛୁ 32 ଭାବପୂର୍ଣ୍ଣ ମନଛୁଆଁ ଭଜନର ସମାହାର, ଭଜନ ଭଣ୍ଡାର। ଆଜି ସନ୍ଧ୍ୟାର ଶିଳ୍ପୀମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରୁଛୁ। ସୁବାସ ଦାସ, ଦୁଃଖୀଶ୍ୟାମ ତ୍ରିପାଠୀ, ରଘୁ ସାହୁ ଏବଂ ମମତା ସାହୁ।
ସାକୁ ନାହିଁ ମୋ ଡର, ଦେଉଳ ଉପରେ ମୋହରି ଘର। ମୁତ ବଡ଼ ଦେଉଳର ପାରାରେ ସାହା ମୋର କାଳିଆ ପରା ମୁତ ବଡ଼ ଦେଉଳର ପାରାରେ ନୀଳ ଚକ୍ର ମୋର ଆସରା ନାହିଁ ତ ମୋହର ନିର୍ମାଲ୍ୟ ଖାଏ ମୁଁ କୁମ୍ପି ଅଭଡ଼ା ତୋରାଣି ପିଉଥାଏ ପୁଣି ଶୁଖି ଗଲେ ମୋର ତଣ୍ଟି ଭୋକ ଲାଗି ଦକ ନାହିଁ ତ ମୋହର ନିର୍ମାଲ୍ୟ ଖାଏ ମୁଁ କୁମ୍ପି ଅଭଡ଼ା ତୋରାଣି ପିଉଥାଏ ପୁଣି ଶୁଖି ଗଲେ ମୋର ତଣ୍ଟି ଯେଉଁ ଅଭଡ଼ାର ବାଇଆ ଜଗତ ସାରାରେ ମୁଁ ତ ବଡ଼ ଦେଉଳର ପାରାରେ ନୀଳ ଚକ୍ର ମୋର ଆସରା ମୁଁ ତ ବଡ଼ ଦେଉଳର ପାରାରେ ସାହା ମୋର କାଳିଆ ପରା ଚଢ଼େଇରେ କଳା ଚଢ଼େଇ ନୀଳ କନ୍ଦର ରୁଆ ଓହ୍ଲାଇ କଳା ଚଢ଼େଇରେ କଳା ଚଢ଼େଇ ନୀଳ କନ୍ଦର ରୁଆ ଓହ୍ଲାଇ ତୋ ପାଇଁ ଖୋଲା ମୋ ଘର ଅଗଣା ତୋ ପାଇଁ ଖୋଲା ମୋ ଘର ଅଗଣା କାଳିଆ ସୁନା ମୋ କାଳିଆ ସୁନା କାଳିଆ ସୁନା ମୋ କାଳିଆ ସୁନା କଳା ଚଢ଼େଇରେ କଳା ଚଢ଼େଇ ନୀଳ କନ୍ଦର ରୁଆ ଓହ୍ଲାଇ କଳା ଚଢ଼େଇରେ କଳା ଚଢ଼େଇ ନୀଳ କନ୍ଦର ରୁଆ ଓହ୍ଲାଇ ସୁନାର ପଞ୍ଜୁରୀ ଗଢ଼ିଛି ତୋ ପାଇଁ, ରୂପାର ଝୁଲେ କବାଟ ହୋ, ରୂପାର ଝୁଲେ କବାଟ, ହୀରାକୁ ନୀଳାକୁ ଯତନେ ଖଞ୍ଜାଇ ତିଆରିଛି ମୁଁ ପଲଙ୍କ, ହାଏ ତିଆରିଛି ମୁଁ ପଲଙ୍କ। ସେ ପଲଙ୍କେ ଶୋଇ ଥିବୁରେ ଚାହିଁ, ସେ ପଲଙ୍କେ ଶୋଇ ଥିବୁରେ ଚାହିଁ, କଳା ଗୋସାଇଁ ମୋ କଳା ଗୋସାଇଁ, କଳା ଗୋସାଇଁ ମୋ କଳା ଗୋସାଇଁ। କଳା ଚଢ଼େଇରେ କଳା ଚଢ଼େଇ ନୀଳ କନ୍ଦରରୁ ଆଲାଇ, କଳା ଚଢ଼େଇରେ କଳା ଚଢ଼େଇ ନୀଳ କନ୍ଦରରୁ ଆଲାଇ।